ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସଂସଦର ଦୁଇ ସଦନ ଅନିର୍ଦ୍ଦିଷ୍ଟ ସମୟ ଲାଗି ହେଲା ମୁଲତବୀ। ସଂସଦ ନ ପାରିଥିଲା ଅନ୍ଲାଇନ୍ ଗେମିଂ ପ୍ରସାରଣ ଆଉ ନିୟନ୍ତ୍ରଣ ବିଲ୍ 2025। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆଇବା 18 ତାରିଖ ନୁ ହେବା ମୂଲ। ରାଜ୍ୟ ହାତୀ ସଂରକ୍ଷଣକେ ନେଇକରି ଖୁବ୍ ଜଲ୍ଦି କାର୍ଯ୍ୟକାରୀ କରାଯିବା ନୂଆ ଯୋଜନା କହିଲେ ମୁଖ୍ୟମନ୍ତ୍ରୀ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡି। ଆଉ ଆଇବା 31 ତାରିଖ ହେବାରକେ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେଲା ସ୍ଥଗିତ। ଲୋକସଭା ଆଉ ରାଜ୍ୟସଭାକେ ଆଜି ଅନିର୍ଦ୍ଦିଷ୍ଟ ସମୟ ଲାଗି ମୁଲତବୀ କରାଯାଇଛି। ପାର୍ଲାମେଣ୍ଟର ଇ ମୌସୁମୀ ଅଧିବେଶନ ଗଲା ମାସର 21 ତାରିଖ ମୁଲ ହୋଇଥିଲା। ଭିନ୍ ଭିନ୍ ବିଷୟକେ ନେଇକରି ବିରୋଧୀଙ୍କର ହୋହଲ୍ଲା ଭିତରେ ବହୁଟେ ବିଧେୟକ ପାରିତ ହୋଇଛି। ଆଜି ଶେଷ ଦିନେ ରାଜ୍ୟସଭାନ ଅନ୍ଲାଇନ୍ ଗେମିଂ ପ୍ରସାର ଆଉ ନିୟନ୍ତ୍ରଣ ବିଧେୟକ 2025 ପାରିତ ହୋଇଛି। ଇତର ଆଘନୁ ଗଲାକାଲି ଇ ବିଧେୟକ ଲୋକସଭାନ ପାରିତ ହୋଇଥିଲା। ଇ କ୍ରୀଡ଼ା ଆଉ ଅନ୍ଲାଇନ୍ ସାମାଜିକ ଖେଲ୍କେ ଇ ବିଲ୍ ତହକଉଥିବାର ବେଳେ ଆର୍ଥିକ କାରବାର ବିଜ୍ଞାପନ ବାଗିର ଜିନିଷକୁ ଲୁକୁ ସୁରକ୍ଷା ଦେବା ଇ କ୍ଷେତ୍ରଥି ରଣନୈତିକ ବିକାଶ ନିୟାମକ ତଦାରଖ ଆଉ ଗୋଟେ ଅନ୍ଲାଇନ୍ ଗେମିଂ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରାଯିବାର ବ୍ୟବସ୍ଥା ରହିଛି। ଇ ବାବଦେ ଗୋଟେ ରିପୋର୍ଟ।
ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଗଲା 11 ବଛର ଭିତରେ ଭାରତୀୟମାନଙ୍କର ଜୀବନଥି ବଡ଼ ବଦଲାଅ ଆଣିଛି। ଡିଜିଟାଲ ଇଣ୍ଡିଆ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ ପେମେଣ୍ଟ ବ୍ୟବସ୍ଥା, 5G ସଂଯୋଗ ଆଉ ସେମିକଣ୍ଡକ୍ଟର ଇକୋସିଷ୍ଟମ ଦେଶକେ ଅଗ୍ରଗତିର ସିଘାତି ପହଞ୍ଚିଛି। ପ୍ରଯୁକ୍ତି ବିଦ୍ୟାର ଉପଯୁକ୍ତି ନାଗରିକମାନଙ୍କୁ ଭିନ୍ ଭିନ୍ ସୁବିଧା ମିଳୁଥିବାର ବେଳେ ଇତାର ସଙ୍ଗେ ନୂଆ ବିପଦ ଭିଲ୍ ମାଡ଼ି ଆସିଛି। ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ କାରଣରୁ ହେଉଥିବା ନୁକସାନ ସମାଜକେ ଖାସ କରି ଜୁଆନ ପିଢ଼ିକେ ସୁରକ୍ଷିତ ରଖବାର ଲାଗି ଅନ୍ଲାଇନ୍ ଗେମିଂ ପ୍ରସାରଣ ଆଉ ନିୟନ୍ତ୍ରଣ ବିଲ୍ 2025 ଆଗତ କରାଯାଇଛି। ଲୋକକୁ ଇ ଖେଲର ସାମାଜିକ ଆର୍ଥିକ ମାନସିକ ଆଉ ଗୋପନୀୟତାର କୁପ୍ରଭାବନୁ ସୁରକ୍ଷା ଦେବାଟା ଇ ବିଧେୟକର ମୁଖ୍ୟ ଲକ୍ଷ୍ୟ ହେ। ଜନସ୍ୱାର୍ଥକେ ନଜରଥି ରଖିକରି ସମନ୍ୱିତ ଜାତୀୟ ସ୍ତରୀୟ ଆଇନଗତ ଢାଞ୍ଚା ଥାପନା ଲାଗି ଇ ବିଧେୟକଟି ବ୍ୟବସ୍ଥା ରହିଛି। ଅନ୍ଲାଇନ୍ ଗେମିଂ ବିଧେୟକଟି ବେଆଇନ ଆର୍ଥିକ କାରବାର ଆଉ ଆଇନ ଉଲ୍ଲଂଘନ କ୍ଷେତ୍ରଟି 3 ବର୍ଷ ତକ୍ ଜେଲ୍ ଆଉ 1 କୋଟି ଟଙ୍କା ତକ୍ ଜରିମାନାର ବ୍ୟବସ୍ଥା ରହିଛି। ଇ ବାବଦେ କଳାହାଣ୍ଡିର ବିଶିଷ୍ଟ ଶିକ୍ଷାବିତ୍ ପରମେଶ୍ୱର ମୁଣ୍ଡ କହିଛନ୍,
କେନ୍ଦ୍ର ସରକାରଙ୍କର ଅଭିନବ, ସୁନ୍ଦର ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ବର୍ତ୍ତମାନ ସମୟରେ ପ୍ରତ୍ୟେକ ଶିଶୁ ଆଉ କିଶୋର ଅବସ୍ଥାର ଛୁଆମାନେ ସମସ୍ତେ ମୋବାଇଲ ସହିତ ତାଙ୍କର ଜୀବନ ବିତାଉଛନ୍ତି। ମୋବାଇଲକୁ ନେଇକି ନିଜେ ଅନେକ ଧାରଣା ନଥିବା ବେଳେ ଗେମ୍ ଖେଳୁଛନ୍ତି। ଗେମ୍ ଖେଳୁ ଖେଳୁ ପଇସା ଦିଆ ଗେମ୍ ବା ମନି ଟ୍ରାନ୍ସଫର କଲା ଭଳିଆ ଗେମ୍ ଖେଳୁଛନ୍ତି ଏବଂ ତାହାଦ୍ୱାରା ନିଜେ କେବଳ କ୍ଷତିଗ୍ରସ୍ତ ହେଉନାହାନ୍ତି, ଗୋଟେ ପରିବାରକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛନ୍ତି। କେବଳ ସେତିକି ନୁହେଁ, ଏମିତି ବି କିଛି ଗେମ୍ ରହିଛି ଯେଉଁ ଗେମ୍ରେ ପିଲାମାନେ ଆତ୍ମହତ୍ୟା କଲାଭଳି ପଦକ୍ଷେପ ମଧ୍ୟ ନେଇଛନ୍ତି।
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆଇବା ମାସର 18 ତାରିଖନୁ ମୂଲ ହେବା। ବିଧାନସଭା ସଚିବାଳୟର ସୂଚନା ଅନୁସାରେ ଅଧିବେଶନ ସେପ୍ଟେମ୍ବର 18 ତାରିଖନୁ 25 ତାରିଖ ତକ୍ ଚାଲବା। ଅଧିବେଶନଟି ମୋଟ 7 କାର୍ଯ୍ୟ ଦିବସ ରହିବା। ଏ ଅବସରରେ ବହୁଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ରାଜ୍ୟ ଧାନ ଚାଷ ଛଡ଼ା ଅଲଗା ଫସଲକେ ତହଙ୍କାବାର ଲାଗି ନୂଆ ଯୋଜନା ଅଣାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେ କହିଛନ୍, ଧାନ ଚାଷ ଲାଗି 800 ଟଙ୍କା ଇନ୍ପୁଟ୍ ସାହାଯ୍ୟ ବଢ଼ାଯାଇଛି। ସେଥିର୍ଲାଗି ଚାଷୀମାନେ ଧାନ ଚାଷ କରବାର୍କେ ଅତ୍କା ଆଗ୍ରହ ଦେଖାଉଛନ୍। ଚାଷୀମାନଙ୍କର ଇ ଆଗ୍ରହ ଲାଗି ଅଲଗା ଫସଲ ଚାଷ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଇତାକେ ନଜରଥି ରଖିକରି ଅଲଗା ଫସଲ ଚାଷକେ ତହଙ୍କାବାର ଲାଗି ସରକାର ବିଚାର କରୁଛନ୍ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଗୋପାଳନ କରୁଥିବା ଚାଷୀ ଆଉ କୃଷି ଉଦ୍ୟୋଗୀମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଭ ଉଠାବାରକେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପରାମର୍ଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଅଗ୍ରଗତିର ସମୀକ୍ଷା କରିକରି ଶ୍ରୀ ଆହୁଜା ଚାଷୀମାନଙ୍କର ଆର୍ଥିକ ସଶକ୍ତିକରଣ ଯେନ୍ତା ହୋଇପାରବା ସେଥିର୍ଲାଗି ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ଉପରେ ଜୋର୍ ଦେଇଛନ୍। ବୈଠକର ସୂଚନା ଅନୁସାରେ ଯୋଜନାଥି ଏପତକ 4531 ଗାଏ ଚାଷୀମାନଙ୍କୁ ବଣ୍ଟାଯାଇଛି। ଇତାର ଜରିଏ ଦିନକ 45,000 ଲିଟର ଅତ୍କା ଗୁରସ୍ ଉତ୍ପାଦନ କରାଯାଇପାରୁଛି। ସେନ୍ତା 2024-25 ପଛରେ ମଇଁଷୀ ଉଦ୍ୟୋଗୀ ବିକାଶ ଯୋଜନାଥି 568 ପ୍ରକଳ୍ପ ଶେଷ ହୋଇଥିବାର ବେଲ୍କେ 8 କୋଟିନୁ ଅତ୍କା ଟଙ୍କାର ସବ୍ସିଡି ଦିଆଯାଇଛି। ଆଉ 2025-26 ପଛରେ ଏହାଦେ ତକ 75 ପ୍ରକଳ୍ପ ମଞ୍ଜୁରୀ ହୋଇଛି। 1 କୋଟି ଅତ୍କା ଟଙ୍କାର ସବ୍ସିଡି ବିଲ୍ ଦିଆଯାଇଛି। ଭୁବନେଶ୍ୱରଠାରେ ଆଇବାକାଲ ଗ୍ଲୋବାଲ ଫାଇନାନ୍ସିଆଲ ଟେକ୍ନୋଲୋଜି କ୍ୟାପାବିଲିଟି ହବ୍ GFTCHର ଶୁଭାରମ୍ଭ ହେବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇତାର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ସ୍ୱାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମକେ ନେଇକରି ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ସାଙ୍ଗେ ମନ୍ତ୍ରୀ ଡକ୍ଟର ମହାଲିଂ ଆଜି ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ହାତୀ କରିଡର ଥି ଦେଶେ ପହିଲା ଜାଗାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ଚନ୍ଦକା ଗୋଡ଼ିବାରିଠାରେ ଆଜି ହାତୀମାନଙ୍କର ଗବେଷଣା ଲାଗି ଖାସ୍ କେନ୍ଦ୍ର ଆଉ ଦୁଇଦିନିଆ ମାନବ ହାତୀ ସହାବସ୍ଥାନ ଶୀର୍ଷକ ଅନ୍ତର୍ଜାତୀୟ କର୍ମଶାଳାକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ହାତୀମାନେ ଜନବସତି ମୁହାଁ ନାହିଁ ହେବାର୍ ଲାଗି ଜଙ୍ଗଲନ ଧାନଚାଷ ଆଉ ପାନିର ସୁବିଧା କରାଯିବାର ଉପରେ ସରକାର ଜୋର୍ ଦେଉଛନ୍। ହାତୀ ସଂରକ୍ଷଣ ବାବଦେ ଖାସ୍ ଯୋଜନା ଖୁବ୍ ଜଲ୍ଦି ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଭୁବନେଶ୍ୱରର ଏ ଯୋଉ ଚନ୍ଦକା ଅଞ୍ଚଳ ଅଛି, ଏଥିରେ ଯୋଉ ଗୋଡ଼ିବାରି ଗୋଟେ ଗ୍ରାମ ଅଛି, ସେ ଗୋଡ଼ିବାରି ପାଖରେ ଏହା ସ୍ଥାପନା କରାଯାଉଛି। ଏଥିରେ ସ୍ୱତନ୍ତ୍ର ଭାବରେ ହାତୀଙ୍କର ସୁରକ୍ଷା ପାଇଁ ଏବଂ ସେମାନେ କିଭଳି ଭାବରେ ଚନ୍ଦକା ଅଞ୍ଚଳରେ ଏବଂ ଓଡ଼ିଶାରେ ଜଙ୍ଗଲରେ ରହିପାରିବେ, ସ୍ୱତନ୍ତ୍ର ଭାବରେ ହାତୀମାନଙ୍କର ସୁରକ୍ଷା ପାଇଁ ଏବଂ ସେମାନଙ୍କର ବି ସୁଖ ସ୍ୱାଚ୍ଛନ୍ଦ୍ୟ କେମିତି ପହଞ୍ଚା ଯାଇପାରିବ, ଆଉ ସେଥିପାଇଁ ଏ ସଂସ୍ଥା କାମ କରିବା ପାଇଁ ଆଜି ଆଗେଇ ଆସିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍, ରାଇଜେ ଏଛେନକା 2100 ହାତୀ ଥିବାରୁ ସେମାନଙ୍କର ସୁରକ୍ଷା ଲାଗି ଖାସ୍ ଧ୍ୟାନ ଦିଆଯାଉଛି। ଗଲା 10 ବର୍ଷରେ ହାତୀ ମୁନୁଷ ଲଢ଼େଇଥି 900 ଲୋକଙ୍କର ଜୀବନ ଯାଇଥିବାର ବେଲ୍କେ 700 ହାତୀର ଜୀବନ ଯାଇଛେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସୁପ୍ରିମକୋର୍ଟର ଆଘର ବିଚାରପତି ବି ସୁଦର୍ଶନ ରେଡ୍ଡି ଆଜି ସଂସଦ ଭବନଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍। ନାମାଙ୍କନ ପତ୍ର ଦାଖଲ ସମୟଥି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧି, ଏନ୍ସିପି ଏସ୍ସିପି ନେତା ଶରଦ ପାୱାରଙ୍କ ସହିତ ଅଲଗା ନେତାମାନେ ଉପସ୍ଥିତ ଥିଲେ। ଆଇବାକାଲି ନାମାଙ୍କନ ପତ୍ରମାନଙ୍କର ଯାଞ୍ଚ କରାଯିବା ଆଉ 25 ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇପାରବା। ଆଇବା ମାସର 9 ତାରିଖ ଦିନ ଉପରାଷ୍ଟ୍ରପତି ନିର୍ବାଚନ। କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଡେରି ନାଇଁ କରିକରି ତୁର୍ତ୍ତି ନିଯୁକ୍ତି ଜାଗାମାନଙ୍କେ ଯୋଗ ଦେବାର ଲାଗି ବିଭାଗ ତରଫରୁ ବିଜ୍ଞପ୍ତି ବାହାର କରାଯାଇଛି। ପଦୋନ୍ନତି ପାଇଥିବା କି ବଦଲି ହୋଇଥିବା ଅଧିକାରୀମାନେ ତୁର୍ତ୍ତି କାମଥି ଯୋଗ ଦେବାର ଲାଗି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍। ନିର୍ଦ୍ଦେଶ ଖିଲାପକାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅଣାଯିବା, ଇତାର ସହିତ ଆଇବା ମାସୁ ଦରମା ବନ୍ଦ କରାଯିବା ବୋଲି ଡକ୍ଟର ପାଢ଼ୀ କହିଛନ୍। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବିଏସ୍ଇ ତରଫରୁ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷାକେ ଫେର୍ଘାଏ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ଆଇବା 31 ତାରିଖ ହେବାର୍କେ ଥିଲା, ମାତ୍ର କିଛିଟା ଅନିବାର୍ଯ୍ୟ କାରଣ ଲାଗି ପରୀକ୍ଷାକେ ସ୍ଥଗିତ ରଖାଯାଇଛି ଆଉ ଖୁବ୍ ଜଲ୍ଦି ପରୀକ୍ଷା କରାଯିବା ବୋଲି ପରିଷଦ ତରଫରୁ ବାହାରିଥିବା ବିଜ୍ଞପ୍ତିଥି କୁହାଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ କଣ୍ଟାମାଲ ବ୍ଲକର ଭିନ୍ ଭିନ୍ କ୍ଷେତ୍ର ଅନୁଧ୍ୟାନ କରିବା ସହିତ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇକରି ସମୀକ୍ଷା କରିଛନ୍। ଏ ଅବସରରେ କଣ୍ଟାମାଲ ପଞ୍ଚାୟତ କଲେଜର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ କଲେଜର ଅସୁବିଧା ବାବଦେ ଆଲୋଚନା କରିଛନ୍। ବରଗୋଛା ପାଖେ ପାନୀୟ ଜଳ ପ୍ରକଳ୍ପର ପାଇପ୍ ଫାଟିଯାଇଥିବାରୁ ଜିଲ୍ଲାପାଳ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଆଉ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍। ତାରୁତ୍ରୁ ଜିଲ୍ଲାପାଳ ବରଗୋଛା ଆବାସିକ ବିଦ୍ୟାଳୟ ଭିତ୍ତିଭୂମି ଅନୁଧ୍ୟାନ କରିଛନ୍। ବୌଦ୍ଧ ଜିଲ୍ଲା ଚାରିଛକ୍ନ ଥିବା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବାବଦେ ବ୍ଲକସ୍ତରୀୟ ଜନଶୁଣାଣି ହୋଇଯାଇଛି। ଏହି ଜନଶୁଣାଣିଥି ମନରେଗା ବାବଦ 34 ଅଭିଯୋଗ ଆସିଥିବାର ବେଲ୍କେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମଟି 53 ଅଭିଯୋଗ ଆସିଥିଲା। ସେସବୁ ଭିତରୁ କେତେଜଣ ହିତାଧିକାରୀଙ୍କ ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ମହିଳା କଲେଜର ଜାତୀୟ ସେବା ଯୋଜନାର ମହିଳା ୟୁନିଟ୍ ତରଫରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ହୋଇଯାଇଛି। ଶିବିରଥି ଡାକ୍ତରମାନେ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାହାଲିଆ ଉଷୋ ବାଣ୍ଟିଥିଲେ। 20 ଅତ୍କା ଝନ୍କର ରକ୍ତଚାପ ଆଉ ମଧୁମେହ ରୋଗର ପରୀକ୍ଷା କରାଯାଇଥିଲା। ଏହି ଅବସରରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ବିଲ୍ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭାଲୁକୋନା ଗାଁ ପାଖର ଜଙ୍ଗଲର ବନ ବିଭାଗ ତରଫରୁ ଚଢ଼ଉ କରାଯାଇକରି ଜନ୍ତୁ ଶିକାର୍ଥୀ ବ୍ୟବହାର କରାଯାଉଥିବା ବହୁଟେ ସାମାନ ଜବତ କରାଯାଇଛି। ଏଥି ବିଜୁଳିର ତାର ରହିଛି। ଇତାର ସହିତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିକରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଲ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ କହିଛନ୍। ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ବଲେ ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛେ। ଆଇବା ଚବିଶ ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ସହିତ ରାଜ୍ୟର ଦଶଟା ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ। ସଂସଦର ଦୁଇ ସଦନ ଅନିର୍ଦ୍ଦିଷ୍ଟ ସମୟ ଲାଗି ହେଲା ମୁଲତବୀ। ସଂସଦନ ପାରିତ ହେଲା ଅନ୍ଲାଇନ୍ ଗେମିଂ ପ୍ରସାରଣ ଆଉ ନିୟନ୍ତ୍ରଣ ବିଲ୍ 2025। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆଇବା 18 ତାରିଖ ନୁ ହେବା ମୂଲ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡି। ଆଉ ଆଇବା 31 ତାରିଖ ହେବାରକେ ଥିବା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେଲା ସ୍ଥଗିତ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।